ओम शांति। 4 जून 2025 मसीहार अनमोल महावाक्य मीठे बच्चे तुम्हें माने एबे श्रीमत आधार रे साइलेंस अर्थात शांतिर अति को जाउछो। तुमको बाबांको ठारो शांतिर संपत्ति मिलुछि। सेही शांति मध्य रे सबो किछि अंतर्निहित। प्रश्न, नुआ दुनियार स्थापनार मुख्य आधार कौन? उत्तर, पवित्रता। बाबा जेतेबेले ब्रह्मांक शरीर रे आसी नुआ दुनियार स्थापना करिथांती सेतेबेले तुम्हें माने परस्पर मध्य रे भाई भोनी होई जायथाओ। स्त्री पुरुषर भावना समाप्त होई जायथाए। एही अंतिम जन्म रे पवित्र हेबा द्वारा पवित्र दुनियार मालिक होई जाओ। तुम्हें माने निजे निज सहित प्रतिज्ञा करिथाओ कि आमे परस्पर भाई भोनी होई रहिबो, विकार दृष्टि रखिबो नाही, परस्पर को सावधान करी उन्नति को प्राप्त करिबो। गीत, जाग सजनिया जाग। ओम शांति। मीठा मीठा आत्मिक संतान माने गीत सुनिले एवं बुद्धि रे स्वदर्शन चक्र घुरी गला। बाबा मध्य स्वदर्शन चक्रधारी अटंती, काहेकि ना सृष्टि रो आदि मध्य अंत को जानिबा एहा हेउछि स्वदर्शन चक्रधारी हेबा। एही कथा बाबांक बिना आउ केही बुझाई पारिबे नाही। तुम ब्राह्मण मानंकर मूल आधार हेला साइलेंस। सबु मनुष्य माने मध्य कहिथांती शांतिर देवता, हे शांति दाता। कहा कुहेले जणा नाही जे शांति किए देउछंती अथवा शांति धाम किए नै जिबे। ए कथा केवल तुम्हें संतान माने ही जानिछ। ब्राह्मण ही स्वदर्शन चक्रधारी हेउछंती, देवता माने स्वदर्शन चक्रधारी नहंती। केते राति दिनर फरक रहिछि। बाबा तुमको बुझाउछंती तुम्हें प्रत्येक स्वदर्शन चक्रधारी अट। पुरुषार्थर क्रम अनुसारे बाबांको याद करिबा एहा ही मुख्य कथा अटे। बाबांको याद करिबा अर्थ शांतिर संपत्ति नेबा। शांतिरे सबु आसी जाउछि। तुमे दीर्घायु होई जाउछो, निरोगी काया मध्य हेउछि। बाबांको बिना आउ केही स्वदर्शन चक्रधारी कराई पारिबे नाही। आत्मा ही होई थाए। बाबा मध्य स्वदर्शन चक्रधारी अटंती, काहेकि ना तांको पाखरे सृष्टिर आदि मध्य अंतर ज्ञान रहिछि। गीत मध्य सुनिलो, एबे नुआ दुनिया स्थापन हेउछि। गीत तो मनुष्य ही तयारी करिछंती। बाबा बसी सारांश बुझाउछंती। से हेउछंती समस्त आत्मा मानंकर पिता। तेनो सबु संतान माने परस्पर भाई भाई हुई गले। जेबे बाबा नुआ दुनिया रचना करुछंती तेबे प्रजापिता ब्रह्मांक द्वारा तुमे भाई भोनी हेउछो। प्रत्येक ब्रह्मा कुमार कुमारी अटंती। एही कथा बुद्धिरे रहिबा द्वारा स्त्री पुरुषर अभिमान दूर होई जायथाए। मनुष्य कथा बुझुनाहंती जे आमे मध्य वास्तवरे भाई भाई अटो। पुणी बाबा रचना कहिबा द्वारा आमे भाई भोनी होई जाउछि। विकारी दृष्टि परिवर्तन होई जाउछि। बाबा स्मृति देउछंती, तुमे डाकी आसीछ हे पतित पावन। एवे मु आसीछि तुमको कहुछि ए अंतिम जन्म पवित्र हो, तेबे तुमे पवित्र दुनियार मालिक होई जीव। तुमर एही प्रदर्शनी तो घरे घरे रहिबा उचित। काहे कि ना तुम्हें पिला माने ब्राह्मण अट, ତୁମ ଘରେ ଏହି ଚିତ୍ର ନିଶ୍ଚୟ ରହିବା ଉଚିତ। ଏହା ଉପରେ ବୁଝାଇବା ବହୁତ ସହଜ। ତରାସର ଚକ୍ର ତ ବୁଦ୍ଧିରେ ରହିଛି। ଆଚ୍ଛା, ତୁମକୁ ଗୋଟିଏ ବ୍ରାହ୍ମଣୀ ଦେଇଦେବା, ସେ ଆସି ସେବା କରି ଫେରିଯିବେ। ତୁମେ ପ୍ରଦର୍ଶନୀ ଲଗାଓ। ଭକ୍ତି ମାର୍ଗରେ ମଧ୍ୟ କେହି କେହି କୃଷ୍ଣଙ୍କର ପୂଜା କିମ୍ବା କିଛି ମନ୍ତ୍ର ଯନ୍ତ୍ର ନ ଜାଣିଥିଲେ ବ୍ରାହ୍ମଣଙ୍କୁ ଡାକିଥାନ୍ତି। ସେ ପ୍ରତ୍ୟହ ଆସି ପୂଜା କରିଥାନ୍ତି। ତୁମେ ମଧ୍ୟ ବ୍ରାହ୍ମଣୀଙ୍କୁ ଅର୍ଥାତ୍ ନିମିତ୍ତ ଭଉଣୀଙ୍କୁ ଡକାଇ ପାରିବ। ଏହା ତ ବହୁତ ସହଜ ସେବା ଅଟେ। ବାବା ପ୍ରଜାପିତା ବ୍ରହ୍ମାଙ୍କ ଦ୍ଵାରା ସୃଷ୍ଟି ରଚନା କରିଛନ୍ତି। ତେବେ ନିଶ୍ଚୟ ବ୍ରହ୍ମା କୁମାର କୁମାରୀ ମାନେ ଭଉଣୀ ଭାଇ ହୋଇଗଲେ। ପ୍ରତିଜ୍ଞା କରୁଛନ୍ତି, ଆମେ ଉଭୟ ଭାଇ ଭଉଣୀ ହୋଇ ରହିବୁ, ବିକାରର ଦୃଷ୍ଟି ରଖିବୁ ନାହିଁ, ପରସ୍ପରକୁ ସାବଧାନ କରି ଉନ୍ନତିକୁ ପ୍ରାପ୍ତ କରିବୁ। ମୁଖ୍ୟ ହେଉଛି ଯୁଗର ଯାତ୍ରା। ଲୋକମାନେ ବିଜ୍ଞାନର ବଳ ଦ୍ଵାରା କେତେ ଉପରକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଉପରେ କୌଣସି ଦୁନିଆ ନାହିଁ। ଏହା ହେଉଛି ବିଜ୍ଞାନର ଅତିକୁ ଯିବା। ଏବେ ତୁମେ ଶ୍ରୀମତ ଅନୁସାରେ ସାଇଲେନ୍ସର ଅତିକୁ ଯାଉଛ। ଶ୍ରୀମତ ମାଧ୍ୟମରେ ତାଙ୍କର ହେଲା ବିଜ୍ଞାନ ବଳ, ତୁମର ହେଲା ଶାନ୍ତିର ବଳ। ପିଲାମାନେ ଜାଣିଛନ୍ତି, ଆତ୍ମା ତ ସ୍ୱୟଂ ଶାନ୍ତ ସ୍ୱରୂପ ଅଟେ। ଏହି ଶରୀର ଦ୍ଵାରା କେବଳ ଅଭିନୟ କରିବାକୁ ପଡିଥାଏ, କର୍ମ ବିନା ତ କେହି ରହିପାରିବେ ନାହିଁ। ବାବା କହୁଛନ୍ତି, ନିଜକୁ ଶରୀରରୁ ଅଲଗା ଆତ୍ମା ଭାବି ବାବାଙ୍କୁ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହେବ। ଏହା ବହୁତ ସହଜ ଅଟେ। ସବୁଠାରୁ ମୋର ଭକ୍ତ ଅଧିକ ଅର୍ଥାତ୍ ଶିବଙ୍କର ପୂଜାରୀ ଅଟନ୍ତି। ତାଙ୍କୁ ବୁଝାଅ, ସର୍ବୋଚ୍ଚ ପୂଜା ଶିବଙ୍କର ହେଉଛି, କାହିଁକି ନା ସେ ହିଁ ସମସ୍ତଙ୍କର ସଦ୍ଗତିଦାତା ଅଟନ୍ତି। ଏବେ ତୁମେ ପିଲାମାନେ ଜାଣୁଛ, ବାବା ଆସିଛନ୍ତି ସମସ୍ତଙ୍କୁ ସାଥିରେ ନେଇଯିବା ପାଇଁ। ନିଜ ସମୟରେ ଆମେ ମଧ୍ୟ ଡ୍ରାମା ଅନୁସାରେ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବୁ, ପୁଣି ବିନାଶ ହୋଇଯିବ। ବହୁତ ପୁରୁଷାର୍ଥ କରିବାକୁ ହେବ, ଯାହାଦ୍ୱାରା ଆମେ ଆତ୍ମାମାନେ ତତ୍ତ୍ୱପ୍ରଧାନ ହୋଇଯିବୁ। ବାବାଙ୍କର ଶ୍ରୀମତରେ ଚାଲିବାକୁ ହେବ। ସେମାନେ ଶ୍ରୀମତ ଭଗବତ ଗୀତା କହୁଛନ୍ତି, କେତେ ବଡ଼ ମହିମା କରୁଛନ୍ତି, ଦେବତାମାନଙ୍କର ମଧ୍ୟ ମହିମା ଗାନ କରୁଛନ୍ତି। ସର୍ବଗୁଣ ସମ୍ପନ୍ନ ସମ୍ପୂର୍ଣ୍ଣ ନିର୍ବିକାରୀ ବାବା ହିଁ ଆସି ସମ୍ପୂର୍ଣ୍ଣ ପାବନ କରାଉଛନ୍ତି। ଯେବେ ସମ୍ପୂର୍ଣ୍ଣ ପତିତ ଦୁନିଆ ହେଉଛି, ତେବେ ଯାଇ ବାବା ଆସି ସମ୍ପୂର୍ଣ୍ଣ ପାବନ ଦୁନିଆ କରାଉଛନ୍ତି। ସମସ୍ତେ କହୁଛନ୍ତି, ଆମେ ଭଗବାନଙ୍କର ସନ୍ତାନ, ତେବେ ନିଶ୍ଚୟ ସ୍ୱର୍ଗର ସମ୍ପତ୍ତି ମିଳିବା ଉଚିତ। ପ୍ରଜାପିତା ବ୍ରହ୍ମାଙ୍କ ଦ୍ଵାରା ଏବେ ଆମେ ଭାଇ ଭଉଣୀ ହେଉଛୁ। କଳ୍ପ ପୂର୍ବରୁ ମଧ୍ୟ ବାବା ଆସିଥିଲେ, ଶିବ ଜୟନ୍ତୀ ପାଳନ କରୁଛନ୍ତି। ନିଶ୍ଚୟ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ହୋଇଥିବେ। ବାବାଙ୍କ ପାଖରେ ପ୍ରତିଜ୍ଞା କରୁଛନ୍ତି, ବାବା ଆମେ ପରସ୍ପର ସାଥୀ ହୋଇ ପବିତ୍ର ରହୁଛୁ, ଆପଣଙ୍କ ନିର୍ଦ୍ଦେଶରେ ପରିଚାଳିତ ହେଉଛୁ, କୌଣସି ବଡ଼ କଥା ନୁହେଁ। ବର୍ତ୍ତମାନ ଏହା ଅନ୍ତିମ ଜନ୍ମ ଅଟେ, ଏହି ମୃତ୍ୟୁ ଲୋକ ବିନାଶ ହୋଇଯିବ। ଏବେ ତୁମେ ବୁଦ୍ଧିମାନ ହେଉଛ, କେହି ନିଜକୁ ଭଗବାନ କହିଲେ ତୁମେ କହିବ, ଭଗବାନ ତ ସମସ୍ତଙ୍କର ସଦ୍ଗତିଦାତା ଅଟନ୍ତି। ଇଏ ପୁଣି ନିଜକୁ କିପରି ଭଗବାନ ବୁଲାଇ ପାରିବେ, କିନ୍ତୁ ବୁଝୁଛନ୍ତି ଯେ ଏହା ଡ୍ରାମାର ଖେଳ ଅଟେ। ବାବା ତୁମକୁ ସଦର୍ଶନ ଚକଧାରୀ କରାଉଛନ୍ତି। ବାବା କହୁଛନ୍ତି, ଏବେ ସେବାରେ ତତ୍ପର ରୁହ, ଘରେ ଘରେ ପ୍ରଦର୍ଶନୀ ଲଗାଅ, ଏହାଠାରୁ ମହାନ ପୁଣ୍ୟ କର୍ମ ଆଉ କିଛି ନାହିଁ। କାହାକୁ ବାବାଙ୍କର ପରିଚୟ ଦେବା, ଏହାଠାରୁ ବଳିଦାନ ଆଉ କିଛି ନାହିଁ। ବାବା କହୁଛନ୍ତି, କେବଳ ମତେ ମନେ ପକାଇଲେ ପାପ ନାଶ ହେବ। ବାବାଙ୍କୁ ଏଥିପାଇଁ ଡାକୁଛନ୍ତି, ହେ ପତିତ ପାବନ ମୁକ୍ତିଦାତା ପଥ ପ୍ରଦର୍ଶକ, ଆସ। ତୁମର ନାମ ମଧ୍ୟ ପାଣ୍ଡବ ଗାୟନ ରହିଛି। ବାବା ମଧ୍ୟ ପଣ୍ଡା ଅଟନ୍ତି। ସମସ୍ତ ଆତ୍ମାଙ୍କୁ ନେଇଯିବେ, ସେମାନେ ହେଲେ ଶାରୀରିକ ପଣ୍ଡା ବୋଲି, ଇଏ ହେଲେ ଆତ୍ମିକ ପଣ୍ଡା, ତାହା ହେଲା ଶରୀର ସହ ଯାତ୍ରା, ଏହା ହେଲା ଆତ୍ମାର ଯାତ୍ରା। ସତ୍ୟଯୁଗରେ ଭକ୍ତି ମାର୍ଗ ଭଳି ଶରୀର ସହ ତୀର୍ଥଯାତ୍ରା ହେବ ନାହିଁ, ସେଠାରେ ତୁମେ ପୂଜ୍ୟ ହେଉଛ। ଏବେ ବାବା ତୁମକୁ କେତେ ବୁଦ୍ଧିମାନ କରାଉଛନ୍ତି, ତେଣୁ ବାବାଙ୍କ ମତରେ ଚାଲିବା ଦରକାର ନା। କୌଣସି ବି ସନ୍ଦେହ ଥିଲେ ପଚାରିବା ଉଚିତ। ଏବେ ବାବା କହୁଛନ୍ତି, ମଧୁର ସନ୍ତାନ ମାନେ ଦେହି ଅଭିମାନୀ ହୁଅ, ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ତୁମେ ମୋର ଗେହ୍ଲା ସନ୍ତାନ ଅଟ ନା, ଅଧା କଳ୍ପର ତୁମେ ହେଉଛ ପ୍ରେମିକା। ଏକ ବାବାଙ୍କର ଢେର ନାମ ରଖିଦେଇଛନ୍ତି, କେତେ ନାମ କେତେ ମନ୍ଦିର ତିଆରି କରୁଛନ୍ତି। ମୁଁ ତ ଜଣେ ଅଟେ ନା, ମୋର ନାମ ହେଉଛି ଶିବ। ମୁଁ 5000 ବର୍ଷ ପୂର୍ବରୁ ଭାରତକୁ ହିଁ ଆସିଥିଲି, ପିଲାମାନଙ୍କୁ ପୋଷ୍ୟ କରିଥିଲି, ଏବେ ମଧ୍ୟ ପୋଷ୍ୟ କରୁଛି। ବ୍ରହ୍ମାଙ୍କ ସନ୍ତାନ ହୋଇଥିବା କାରଣରୁ ତୁମେ ନାତି ନାତୁଣୀ ହୋଇଗଲ। ଏଠାରେ ଆତ୍ମାକୁ ହିଁ ସମ୍ପତ୍ତି ମିଳୁଛି, ଏଥିରେ ଭାଇ ଭଉଣୀର ପ୍ରଶ୍ନ ଉଠୁନାହିଁ। ଆତ୍ମା ହିଁ ପାଠ ପଢ଼ୁଛି, ସମ୍ପତ୍ତି ନେଉଛି, ସମସ୍ତଙ୍କର ହକ ରହିଛି। ତୁମେ ଏହି ପୁରୁଣା ଦୁନିଆରେ ଯାହା କିଛି ଦେଖୁଛ, ଏସବୁ ବିନାଶ ହୋଇଯିବ। ମହାଭାରତ ଲଢେଇ ମଧ୍ୟ ହେବ। ବେହଦର ବାବା ବେହଦର ସମ୍ପତ୍ତି ଦେଉଛନ୍ତି, ବେହଦର ଜ୍ଞାନ ଶୁଣାଉଛନ୍ତି, ତେଣୁ ତ୍ୟାଗ ମଧ୍ୟ ବେହଦର ଆବଶ୍ୟକ। ତୁମେ ଜାଣିଛ, କଳ୍ପ ପୂର୍ବରୁ ମଧ୍ୟ ବାବା ରାଜଯୁଗ ଶିଖାଇଥିଲେ, ରାଜସ୍ୱ ଅଶ୍ୱମେଧ ଯଜ୍ଞ ରଚନା କରିଥିଲେ, ପୁଣି ରାଜସ୍ୱ ପାଇଁ ସତ୍ୟଯୁଗୀ ନୂଆ ଦୁନିଆର ନିଶ୍ଚୟ ଆବଶ୍ୟକ। ପୁରୁଣା ଦୁନିଆର ବିନାଶ ମଧ୍ୟ ହୋଇଥିଲା, ଏହା 5000 ବର୍ଷର କଥା ଅଟେ ନା। ଏହି ଲଢେଇ ଲାଗିଥିଲା ଯାହାଦ୍ୱାରା ସ୍ୱର୍ଗର ଗେଟ୍ ଖୋଲିଥିଲା। ବୋର୍ଡ ଉପରେ ମଧ୍ୟ ଲେଖିଦିଅ, ସ୍ୱର୍ଗର ଦ୍ୱାର କିପରି ଖୋଲୁଛି, ଆସି ବୁଝ। ତୁମେ ବୁଝାଇ ନ ପାରିଲେ ଅନ୍ୟକୁ ଡାକି ପାର, ପୁଣି ଧୀରେ ଧୀରେ ବୃଦ୍ଧି ହୋଇ ଚାଲିବ। ତୁମେ କେତେ ଧେରେ ବ୍ରାହ୍ମଣ ବ୍ରାହ୍ମଣୀ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଅଟ, ତୁମକୁ ଶିବ ବାବାଙ୍କ ଠାରୁ ସମ୍ପତ୍ତି ମିଳୁଛି, ସେ ହିଁ ସମସ୍ତଙ୍କର ପିତା ଅଟନ୍ତି। ଏହି କଥାକୁ ତ ବୁଦ୍ଧିରେ ଭଲ ଭାବରେ ମନେ ରଖିବାକୁ ହେବ। ଆମେ ବ୍ରାହ୍ମଣ ପୁଣି ଦେବତା ହେଉଛୁ, ଆମେ ହିଁ ଦେବତା ଥିଲୁ, ପୁଣି ଚକ୍ର ଲଗାଇଲୁ, ଆମେ ଏବେ ବ୍ରାହ୍ମଣ ହୋଇଛୁ, ପୁଣି ବିଷ୍ଣୁପୁରୀକୁ ଯିବୁ। ଜ୍ଞାନ ହେଉଛି ବହୁତ ସହଜ, କିନ୍ତୁ କୁଟିକରେ କେହି ଜଣେ ବୁଝୁଛନ୍ତି। ପ୍ରଦର୍ଶନୀକୁ କେତେ ଲୋକେ ଆସୁଛନ୍ତି, କେହି କେହି ମୁସ୍କିଲରେ ବୁଝୁଛନ୍ତି, କେହି ତ କେବଳ ମହିମା ହିଁ କରୁଛନ୍ତି। ବହୁତ ଭାଇ ଆମେ ଆସିବୁ, ବିରଳ କେହି 7 ଦିନର କୋର୍ସ କରୁଛନ୍ତି। 7 ଦିନର କଥା ମଧ୍ୟ କଣ, ଗୀତା ପାଠ ମଧ୍ୟ 7 ଦିନ ରଖୁଛନ୍ତି। 7 ଦିନ ତୁମକୁ ମଧ୍ୟ ଭଟିରେ ରହିବାକୁ ପଡିବ, ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବା ଦ୍ୱାରା ସାରା ଆବର୍ଜନା ବାହାରିଯିବ। ଅଧା କଳ୍ପର ଦେହ ଅଭିମାନର ବିମାରୀ ରହିଛି, ତାକୁ ବାହାର କରିବାକୁ ହେବ। ସେହି ଅଭିମାନୀ ହେବାକୁ ପଡିବ। ସାତ ଦିନର କୋର୍ସ କୌଣସି ବଡ କଥା ନୁହେଁ, କାହାକୁ ଏକ ସେକେଣ୍ଡରେ ମଧ୍ୟ ହୃଦୟକୁ ଛୁଇଁଯିବ। ଡେରିରେ ଆସିଲେ ମଧ୍ୟ ଆଗକୁ ଯାଇପାରିବେ। କହିବେ ଆମେ ପ୍ରତିଯୋଗିତା କରି ବାବାଙ୍କ ଠାରୁ ସମ୍ପତ୍ତି ନେଇଯିବୁ। କେତେକ ସନ୍ତାନ ତ ପୁରୁଣାଙ୍କ ଠାରୁ ମଧ୍ୟ ଆଗକୁ ଚାଲି ଯାଉଛନ୍ତି, କାହିଁକି ନା ଭଲ ଭଲ ଜ୍ଞାନର ପଏଣ୍ଟ ପ୍ରସ୍ତୁତ ହୋଇ ମିଳୁଛି। ପ୍ରଦର୍ଶନୀ ଆଦି ବୁଝାଇବାରେ କେତେ ସହଜ ହେଉଛି, ନିଜେ ନ ବୁଝାଇ ପାରିଲେ ଭଉଣୀଙ୍କୁ ଡାକ, ପ୍ରତ୍ୟହ ଆସି ଜ୍ଞାନ ଶୁଣାଇ ଯାଆନ୍ତୁ। 5000 ବର୍ଷ ପୂର୍ବରୁ ଏହି ଲକ୍ଷ୍ମୀ ନାରାୟଣଙ୍କ ରାଜ୍ୟ ଥିଲା, ଯାହାକି 1250 ବର୍ଷ ଚାଲିଥିଲା। କେତେ ଛୋଟ କାହାଣୀ, ଆମେ ହିଁ ଦେବତା ଥିଲୁ, ପୁଣି ଆମେ ହିଁ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ହେଲୁ, ଆମେ ଆତ୍ମାମାନେ ପୁଣି ବ୍ରାହ୍ମଣ ହେଲୁ। ହମ୍ ସୋର ଅର୍ଥ ବାବା କେତେ ଯୁକ୍ତିଯୁକ୍ତ ଭାବରେ ବୁଝାଉଛନ୍ତି। ବିଷ୍ଣୁ ଦ୍ୱାରା ବିଷ୍ଣୁଙ୍କର ବିରାଟ ରୂପରେ ବ୍ରାହ୍ମଣଙ୍କୁ ଏବଂ ଶିବ ବାବାଙ୍କୁ ରଖିନାହାନ୍ତି, ଅର୍ଥ କିଛି ହେଲେ ବୁଝି ନାହାନ୍ତି। ଏବେ ତୁମକୁ ବାବାଙ୍କୁ ମନେ ପକାଇବାର ମେହନତ କରିବାକୁ ହେବ, ଆଉ କୌଣସିଥିରେ ସନ୍ଦେହ କରିବା ଅନୁଚିତ। ବିକର୍ମାଜିତ ହୋଇ ଉଚ୍ଚ ପଦ ପାଇବାକୁ ହେଲେ ଏବେ ଚିନ୍ତନକୁ ବନ୍ଦ କରିବାକୁ ହେବ ଯେ ଏହା କାହିଁକି ହେଉଛି, ଇଏ ଏପରି କାହିଁକି କରୁଛି। ଏହିସବୁ କଥାକୁ ଛାଡ଼ି ଗୋଟିଏ ଚିନ୍ତନ ରହୁ ଯେ ମତେ ତମ ପ୍ରଧାନରୁ ସତୁ ପ୍ରଧାନ ହେବାକୁ ପଡିବ। ଯେତେ ବାବାଙ୍କୁ ମନେ ପକାଇବା ସେତେ ବିକର୍ମାଜିତ ହୋଇ ଉଚ୍ଚ ପଦ ପାଇବା, ବାକି ଫାଲତୁ କଥା ଶୁଣି ନିଜର ମୁଣ୍ଡ ଖରାପ କରିବା ଅନୁଚିତ। ସବୁ କଥାରୁ ଗୋଟିଏ କଥା ହେଲା ମୁଖ୍ୟ, ବାବାଙ୍କୁ କେବେ ଭୁଲ ନାହିଁ, କାହା ସହିତ ଫାଲତୁ ସମୟ ନଷ୍ଟ କର ନାହିଁ। ତୁମର ସମୟ ବହୁତ ମୂଲ୍ୟବାନ ଅଟେ, ତୁଫାନକୁ ଡର ନାହିଁ, ବହୁତ କଷ୍ଟ ଆସିବ, କ୍ଷତି ମଧ୍ୟ ହେବ, କିନ୍ତୁ ବାବାଙ୍କୁ କେବେ ହେଲେ ଭୁଲିଯିବା ଅନୁଚିତ। ୟାଦ ଦ୍ୱାରା ହିଁ ପବିତ୍ର ହେବ, ପୁରୁଷାର୍ଥ କରି ଉଚ୍ଚ ପଦ ପାଇବାକୁ ପଡିବ। ଏହି ବୁଢା ବାବା ଏତେ ଉଚ୍ଚ ପଦ ପାଉଛନ୍ତି, ଆମେ କାହିଁକି ନ ହେବୁ? ଏହା ମଧ୍ୟ ପାଠ ପଢା ଅଟେ ନା, ତୁମକୁ ଏଥିପାଇଁ କୌଣସି ପୁସ୍ତକ ଇତ୍ୟାଦି ପଢିବାର ଆବଶ୍ୟକତା ନାହିଁ। ବୁଦ୍ଧିରେ ସମ୍ପୂର୍ଣ୍ଣ କାହାଣୀ ରହିଛି, କେତେ ଛୋଟ କାହାଣୀ ଅଟେ। ଏକ ସେକେଣ୍ଡର କଥା, ଜୀବନ ମୁକ୍ତି ଏକ ସେକେଣ୍ଡରେ ମିଳୁଛି। ମୂଳ କଥା ହେଉଛି ବାବାଙ୍କୁ ମନେ ପକାଓ। ବାବା ଯିଏକି ତୁମକୁ ବିଶ୍ୱର ମାଲିକ କରାଉଛନ୍ତି ତାଙ୍କୁ ତୁମେ ଭୁଲି ଯାଉଛ, କହୁଛନ୍ତି ସମସ୍ତେ କଣ ରାଜା ହେବେ। ଆରେ ତୁମେ ସମସ୍ତଙ୍କ ଚିନ୍ତା କାହିଁକି କରୁଛ? ସ୍କୁଲରେ ଏପରି କଣ କେହି ଭାବନ୍ତି କି ସମସ୍ତେ କଣ ବୃତ୍ତି ପାଇବେ କି? ପାଠ ପଢିବାରେ ଲାଗି ପଡନ୍ତି ନା, ପ୍ରତ୍ୟେକଙ୍କର ପୁରୁଷାର୍ଥ ଠାରୁ ବୁଝାଯାଏ ଯେ ଇଏ କି ପଦ ପାଇବେ। ଆଚ୍ଛା, ମିଠା ମିଠା ଶିକିଲ ଧେ, ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ ଧାରଣା ପାଇଁ ମୁଖ୍ୟ ସାରାଂଶ 1 ବର୍ତ୍ତମାନ ସମୟ ବହୁତ ମୂଲ୍ୟବାନ ଅଟେ, ଏହାକୁ ଫାଲତୁ କଥାରେ ନଷ୍ଟ କରିବାର ନାହିଁ। ଯେତେ ବି ତୁଫାନ ଆସୁ, କ୍ଷୟକ୍ଷତି ହେଉ, କିନ୍ତୁ ବାବାଙ୍କ ସ୍ମୃତିରେ ରହିବାକୁ ହେବ। 2 ତମ ପ୍ରଧାନରୁ ସତୁ ପ୍ରଧାନ ହେବାର ହିଁ ଚିନ୍ତନ କରିବାକୁ ହେବ, ଅନ୍ୟ କୌଣସି ଚିନ୍ତନ ନ ଚାଲୁ। ହମ୍ ସୋ ସୋ ହମ୍ର ଛୋଟିଆ କାହାଣୀକୁ ବହୁତ ଭଲ ଭାବରେ ବୁଝି ଅନ୍ୟକୁ ବୁଝାଇବାକୁ ହେବ। ବରଦାନ ମଗନ ଅବସ୍ଥାର ଅନୁଭବ ଦ୍ୱାରା ମାୟାକୁ ନିଜର ଭକ୍ତ କରୁଥିବା ମାୟା ଜିତ ହୁଅ। ମଗନ ଅବସ୍ଥାର ଅନୁଭବ କରିବା ପାଇଁ ହେଲେ ନିଜର ଅନେକ ଗୁଡ଼ିଏ ସମାନକୁ ବା ସ୍ୱରୂପକୁ ଅନେକ ପ୍ରକାରର ଗୁଣର ଶୃଙ୍ଗାରକୁ ଅନେକ ପ୍ରକାର ଖୁସିର ଆତ୍ମିକ ନିଶାର ରଚୟିତା ଏବଂ ରଚନାର ଜ୍ଞାନର ବିସ୍ତାରର ପଏଣ୍ଟ ଗୁଡ଼ିକୁ ପ୍ରାପ୍ତିର ପଏଣ୍ଟ ଗୁଡ଼ିକୁ ସ୍ମୃତିରେ ରଖିବାକୁ ହେବ। ଯାହା ତୁମକୁ ପ୍ରସାଦ ଅଟେ ତା ଉପରେ ମନନ କର, ତେବେ ମଗନ ଅବସ୍ଥାର ସହଜରେ ଅନୁଭବ କରିପାରିବେ ଆଉ କେବେ ବି ପରବଶ ହେବ ନାହିଁ। ମାୟା ତୁମକୁ ସଦାକାଳ ପାଇଁ ନମସ୍କାର କରିବ। ସଙ୍ଗମ ଯୁଗର ପ୍ରଥମ ଭକ୍ତ ମାୟା ହୋଇଯିବ, କିନ୍ତୁ ତୁମେ ଯଦି ମାୟାଜିତ ମାଷ୍ଟର ଭଗବାନ ହୋଇଯିବ ତେବେ ଯାଇ ମାୟା ତୁମର ଭକ୍ତ ହେବ। ସ୍ଲୋଗାନ, ଯଦି ତୁମର ଉଚ୍ଚାରଣ ଅର୍ଥାତ ବାଣୀ ଏବଂ ଆଚରଣ ଅର୍ଥାତ କାର୍ଯ୍ୟକଳାପ ବ୍ରହ୍ମା ବାବାଙ୍କ ସମ୍ପନ୍ନ ହେବ ତେବେ କୁହାଯିବ ସଚ୍ଚା ବ୍ରାହ୍ମଣ। ଅବ୍ୟକ୍ତ ସାରା ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ନିରନ୍ତର ବାବାଙ୍କର ସ୍ମୃତିରେ ରହିବାର ସହଜ ସାଧନ ହେଲା ପ୍ରବୃତ୍ତି ଅର୍ଥାତ ଘର ଗୃହସ୍ଥ ଭିତରେ ରହି ପରବୃତ୍ତିରେ ରହିବା। ପରବୃତ୍ତି ଅର୍ଥାତ ଆତ୍ମିକୀ ବୃତ୍ତି, ଆତ୍ମିକ ରୂପ, ଏଭଳି ଆତ୍ମିକ ରୂପରେ ରହୁଥିବା ଆତ୍ମା ସର୍ବଦା ସମସ୍ତଙ୍କ ଠାରୁ ନିଆରା ଏବଂ ବାବାଙ୍କର ପ୍ରିୟ ହୋଇଯିବ। ସେ ଯାହା ବି କରିବ ତାକୁ ଏଭଳି ଅନୁଭବ ହେବ ଯେପରି କୌଣସି କାମ କରୁନାହିଁ, ଖେଳ କରୁଛି। ତାଙ୍କର ଆତ୍ମିକ ଦୃଷ୍ଟିର ନୟନ ଆତ୍ମିକ ଚେହେରାର ବା ମୂର୍ତ୍ତିର ଏଭଳି ଦିବ୍ୟ ଦର୍ପଣ ହୋଇଯିବ, ଯେଉଁ ଦର୍ପଣ ଦ୍ୱାରା ପ୍ରତ୍ୟେକ ଆତ୍ମା ବିନା ମେହନତରେ ଆତ୍ମିକ ସ୍ୱରୂପ ହିଁ ଦେଖିବେ। ଓମ୍ ଶାନ୍ତି।